ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଅଲମ୍ପିକ୍ ଥି କାଂସ୍ୟ ପଦକ ଜିତିଥିବାର ଭାରତୀୟ ହକି ଦଳର ଖେଳାଳିମାନଙ୍କୁ ଆଜି ସଞ୍ଜବେଳା 5 ବଜେ ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ସମ୍ଭର୍ଦ୍ଧନା ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ହେତାର ଆଗନୁ ଦ୍ୱିପହରେ ଭାରତୀୟ ହକି ଦଳର ଖେଳାଳିମାନଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ କଲିଙ୍ଗ ଷ୍ଟାଡିୟମ୍ ତକ୍ ଗୋଟିଏ ଶୋଭାଯାତ୍ରା ଅଣାଯିବ। ଯୋଜନା ଅନୁସାରେ ଭିନ୍ ଭିନ୍ ବିକାଶମୂଳକ କାର୍ଯ୍ୟକ୍ରମକେ ତ୍ୱରାନ୍ୱିତ କରିକି ଖର୍ଚ୍ଚା ବଢ଼ାବାର ସହିତ ଭିନ୍ ଭିନ୍ କ୍ଷେତ୍ରର ଅତ୍କା ପୁଞ୍ଜି ଖଟେଇକରି ନିଯୁକ୍ତି ସୁଯୋଗ ସୃଷ୍ଟି କରବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଲାକାଲ ଭୁବନେଶ୍ୱର ଲୋକସଭା ଭବନର ସବୁ ବିଭାଗୀୟ ସଚିବମାନଙ୍କର ବୈଠକ କରିକି କହିଛନ୍ତି ଯେ ରାଜ୍ୟ ସରକାର 2036 ଆର 2047 ମସିହାକେ ନଜରତି ରଖିକରି କାମ ମୂଲ କରିଥିବାର ବେଳେ ସବୁ ବିଭାଗ ଦଲଗତ ମନ ରଖିକରି କାମ କରବାର ଦରକାର। ବୈଠକଟି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର 2023-24 ଆଉ 2024-25 ଆର୍ଥିକ ବର୍ଷର ଆୟ ବ୍ୟୟର ହିସାବ ରଖିଥିବାର ବେଳେ ମୁଖ୍ୟ ଶାସନ ସଚିବଙ୍କ ସହିତ ଭିନ୍ ଭିନ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ ଆଉ ଶାସନ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାଟି ଏତକ 16,991 ଗାଁକେ ପକ୍କା ରାସ୍ତାଟି ସଂଯୋଗ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାଟି ତଥ୍ୟ ରଖିଛନ୍। ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଏଛେନ୍ 10 ଗାଁକେ ପକ୍କା ରାସ୍ତା କାମ ଚାଲିଛି, ସେଟା ଏବେ 2025 ମାର୍ଚ୍ଚ ତକ୍ ଶେଷ କରବାର ଲକ୍ଷ୍ୟ ରଖାଯାଇଛି। 2023-24 ଆର୍ଥିକ ବର୍ଷରେ ପିଏମ୍ ଜନମନ ଯୋଜନାଟି ଓଡ଼ିଶା ଲାଗି କେନ୍ଦ୍ର ସରକାର 47 ଅସୁରକ୍ଷିତ ଜନଜାତି ଗୋଷ୍ଠୀ ପିଭିଟିଜି ଲୁକେ ରହୁଥିବା ବସ୍ତିକେ ସଡ଼କ ଯୋଜନା ଲାଗି ମଞ୍ଜୁରୀ ଦେଇଛନ୍। ହେତୁ 4 ଗାଁକେ ସଡ଼କ ସଂଯୋଗ ଲାଗି ଟେଣ୍ଡର ହୋଇସାରିଛି ଆଉ ବାକି 43 ଗାଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଶ୍ରୀମନ୍ଦିରର ବାହାରେ ଆଉ ଭିତର ରତ୍ନଭଣ୍ଡାର ନଥିବାର ସବୁ ଖାଲି ଆଲମିରା ଓ ସିନ୍ଦକମାନଙ୍କୁ ଏବେ 23 ଦିନ ବାହାର କରାଯାଇକରି ନୀଲାଦ୍ରୀ ବିହାର ମ୍ୟୁଜିୟମ୍ ପାଖରେ ଗୋଟିଏ ଘରେ ସୁରକ୍ଷିତ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି କାମ ହେବା। ହେତି ଶ୍ରୀଜୀଉଙ୍କ ନୀତିକାନ୍ତି ଆଉ ସେବା ପୂଜାଥି ଯେନ୍ତା କିଛି ଅସୁବିଧା ନାହିଁ ହେବା, ସେଥିଲାଗି ଖାସ୍ ନୀତି ନିର୍ଘଣ୍ଟ ତିଆରି କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ଭୁଦ ମାସର ଉଜ୍ଜଲ ପଖର ତୃତୀୟ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। 2 ଭୋଗମଣ୍ଡପ ନୀତି ଉତ୍ରୁ ପାଖାପାଖି ଉପରବେଳାର 5 ବଜେରୁ ରାତି 9 ବଜେ ତକ୍ ବନକ ଲାଗି ନୀତି ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫ ସୂଚନା ମିଳିଛି। ବନକ ଲାଗି ଉତ୍ରୁ ଶ୍ରୀଜୀଉମାନଙ୍କର ମହାସ୍ନାନ ନୀତି ହେବା, ତାର ଉତ୍ରୁ ସର୍ବସାଧାରଣ ଦର୍ଶନ ହୋଇପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ଦେଶ ଆଉ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ୍ ହେବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଗଲାକାଲି କୋଲକାତାର ସିଆଇଆଇ ପୂର୍ବାଞ୍ଚଳ ଏକ୍ଜିମ୍ ସମ୍ମିଳନୀ 2024 ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପୂର୍ବ ଭାରତର ଖୁବ୍ଟେ ପ୍ରାକୃତିକ ସମ୍ପଦ ଆଉ ପ୍ରତିଭା ଥିବାର ଯୁବଗୋଷ୍ଠୀ ଆଉ ଶ୍ରମଶକ୍ତି ରହିଛି। ପୂର୍ବ ଭାରତର ରାଜ୍ୟମାନଙ୍କର ମାନବ ସମ୍ଭଳ ବୁଦ୍ଧି କ୍ଷମତା ଦେଶକେ ଆଗ୍କେ ନେଇପାରବା, ଖାସକରି କୋଲକାତା, ଭୁବନେଶ୍ୱର, ରାଞ୍ଚି ଆର୍ ରାୟପୁର ସହିତ ପୂର୍ବ ଭାରତର ପ୍ରମୁଖ ସହରମାନେ ଦେଶ ଓ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ୍ ହେବାର ସମ୍ଭାବନା ରଖିଛନ୍ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫ ସିବିଏସ୍ଇ ଢାଞ୍ଚା ଅନୁସାରେ ପ୍ରଶ୍ନପତ୍ର ଢାଞ୍ଚା ବଦଳାଯାଇଛି। ସେ ଅନୁସାରେ ଏତକର ଯୁକ୍ତ 2 ଶ୍ରେଣୀଟି ପ୍ରାକ୍ଟିକାଲ ନେଇଥିବା ବିଷୟମାନଙ୍କୁ ଇଣ୍ଟରନାଲ ପରୀକ୍ଷା ହେବା, 20 ମାର୍କର ଇଣ୍ଟରନାଲ ପରୀକ୍ଷା ଆଉ 80 ମାର୍କର ଥିଓରି ପରୀକ୍ଷା ହେବା। ପ୍ରାକ୍ଟିକାଲ ଥିବାର ବିଷୟଟି 70 ମାର୍କର ଥିଓରି ଆଉ 30 ମାର୍କର ପ୍ରାକ୍ଟିକାଲ କି ପ୍ରୋଜେକ୍ଟ ପେପର ରହିବା। ଏବେ 2025 ମସିହାନ ଯୁକ୍ତ 2 ପରୀକ୍ଷା ଦେବାରକେ ଥିବାର ଛାତ୍ରଛାତ୍ରୀମାନଙ୍କ ଏହି ନୂଆ ଢାଞ୍ଚା ଲାଗୁ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ ସୂଚନା ଦିଆଯାଇଛି। ରାଜ୍ୟର ସହର ଇଲାକା ନଥିବା 86 ଆମ ହସ୍କିଟାଲଟି ଏତକର ଆହାର ମିଳିବ ବୋଲି ଗଲାକାଲି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାର ସୂଚନା ଦେଇଛନ୍। ସେ କହିଛନ୍ତି ଯେ ଏଛେନ୍ ରାଜ୍ୟର 179 ଆହାର କେନ୍ଦ୍ର ଆହାର ଦିଆଯାଉଛି, 56 ଆହାର କେନ୍ଦ୍ର ଲୋକ ଦୁହିବେଲା ଖାଇବାରକେ ଦିଆଯାଉଛି, ଫି ଦିନ ଦିନବେଲା 80,000 ଆର୍ ରାଜବେଲା 15,000 ଲୋକ ଖାଇବାରକେ ଦିଆଯାଉଛି। ଦିବ୍ୟାଙ୍ଗମାନଙ୍କୁ ସେବା ଯୋଗାବାରକେ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଆଉ ଗବେଷଣା ପ୍ରତିଷ୍ଠାନ ଏସ୍ବି ନିର୍ତାର ଅଧୀନତି ବଲାଙ୍ଗୀର ନଥିବାର ଆଞ୍ଚଳିକ କେନ୍ଦ୍ରର ସମ୍ପ୍ରସାରଣ ଲାଗି ସରକାର ଏକଡ଼େ 770 ଡେସ୍ମିଲ୍ ସରକାରୀ ଜମି ବିନା ପ୍ରିମିୟମ୍ଟି ଯୋଗାବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଧାନସଭାର ସୂଚନା ଦେଇଛନ୍। ରାଜ୍ୟର ଭିନ୍ ଭିନ୍ ଇଲାକାର ମେଘୁଆ ପାଗ ରହିଛି। ଏବା କାଲି ସକାଳ ତକ୍ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଘଡ଼ଘଡ଼ି ସାଙ୍ଗେ ବନିହା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଏସିନିର ଆଞ୍ଚଳିକ ଖବର ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:00 ବାଜିକରି 2 ମିନିଟ୍। ଜୁହାର।